ନମସ୍କାର, ମୋ ନାଁ ପ୍ରକାଶ ଚନ୍ଦ୍ର ନାୟକ। ମୁଁ ସାନ୍ଦ୍ରାଣୀ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମଧୁରସୁଳା ଗ୍ରାମରୁ କହୁଛି। ଗତକାଲି ନବରଙ୍ଗପୁରରୁ ଏକ ଅଳିଆ ଗଦାରୁ ଯୋଉ ସେଠାକାର ଲୋକ ଏବଂ ସ୍ୱେଚ୍ଛାସେବୀମାନେ ଏକ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ତାକୁ ଭୁବନେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭରି କରିଛନ୍ତି, ଏହା ଏକ ଅତି ଦୁଃଖଦ ଘଟଣା ଏବଂ ଏଥିପାଇଁ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଏବଂ ଏହା ବି ମୁଁ କହିବାକୁ ଚାହୁଁଛି, ଏ ଯୋଉ ଘଟଣା ଘଟିଛି ଏବଂ ଯୋଉ ବାପା ମା ଝିଅଟିକୁ ଘୃଣା କରୁଛନ୍ତି, ସେମାନେ ମନେ ରଖିବା ଉଚିତ। ସେମାନେ ବି କୌଣସି ମା ଗର୍ଭରୁ ଜନ୍ମ ହୋଇଛନ୍ତି ଏବଂ ସେମାନେ ଯାହା ଗର୍ଭରୁ ଜନ୍ମ ହୋଇଛନ୍ତି ସିଏ ମଧ୍ୟ ଗୋଟେ ନାରୀ। ସେଥିପାଇଁ ମୁଁ ଏହା ମାଧ୍ୟମରେ ପ୍ରଶାସନକୁ କହିବାକୁ ଚାହୁଁଛି ଯେ ଏ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ଯୋଉ ବାପା ମା ଏଭଳି କରିଛନ୍ତି, ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ଉଚିତ। ନମସ୍କାର, ଧନ୍ୟବାଦ।